ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଜି ବିଶ୍ୱ ଖାଦ୍ୟମେଳା 2025କୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ ସରକାର। ରେଳ କର୍ମଚାରୀଙ୍କୁ ମିଳିବ 78 ଦିନର ଉତ୍ପାଦକତା ଭିତ୍ତିକ ବୋନସ। କେନ୍ଦ୍ର ସରକାରଙ୍କ ପଦକ୍ଷେପ ଯୋଗୁଁ ଆମଦାନୀ ପରିବର୍ତ୍ତେ ପ୍ରତିରକ୍ଷା ରପ୍ତାନୀ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି ଭାରତ। ଏବଂ ଏସିଆ କପ୍ T20 କ୍ରିକେଟରେ 41 ରନ୍ରେ ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ବିଶ୍ୱ ଖାଦ୍ୟମେଳା 2025କୁ ଉଦ୍ଘାଟନ କରିବେ। ଏହି ଚାରିଦିନିଆ ମେଳାରେ ଭାରତର ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପୋଷଣଯୁକ୍ତ ଖାଦ୍ୟ ଉତ୍ପାଦନ ଉପରେ ପ୍ରଦର୍ଶନ କରାଯିବ। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଦେଶରେ ଘଟିଥିବା ବିକାଶ ଏବଂ ଏ କ୍ଷେତ୍ରରେ ପୁଞ୍ଜିନିବେଶ ଓ ଆନ୍ତର୍ଜାତିକ ସ୍ତରରେ ସହଯୋଗ ସମ୍ପର୍କରେ ମଧ୍ୟ ବିସ୍ତୃତ ତଥ୍ୟ ପ୍ରଦାନ କରାଯିବ। ଏହି ଖାଦ୍ୟ ସମ୍ମିଳନୀରେ 21ଟିରୁ ଅଧିକ ଦେଶ ଏବଂ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ବିଭାଗଗୁଡ଼ିକ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ପାଇଁ 26,000 ହିତାଧିକାରୀଙ୍କୁ 770 କୋଟି ଟଙ୍କାରୁ ଅଧିକ କ୍ରେଡିଟ୍ ଲିଙ୍କ୍ଡ ସହାୟତା ପ୍ରଦାନ କରିବେ। ସମ୍ମିଳନୀରେ ଅନେକଗୁଡ଼ିଏ ଗୋଲଟେବୁଲ୍ ଆଲୋଚନା, ବୈଷୟିକ ଅଧିବେଶନ ଓ ପାରସ୍ପରିକ ଆଲୋଚନା ଅନୁଷ୍ଠିତ ହେବ। ଭାରତର ଜାହାଜ ନିର୍ମାଣ ଏବଂ ସାମୁଦ୍ରିକ ଇକୋସିଷ୍ଟମକୁ ପୁନଃଜୀବିତ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ 69,725 କୋଟି ଟଙ୍କାର ଏକ ପ୍ୟାକେଜକୁ ଅନୁମୋଦନ କରିଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ପ୍ୟାକେଜ୍ ଘରୋଇ କ୍ଷମତାକୁ ସୁଦୃଢ଼ କରିବା, ଦୀର୍ଘକାଳୀନ ଆର୍ଥିକ ସହାୟତାକୁ ଉନ୍ନତ କରିବା, ସବୁଜ କ୍ଷେତ୍ର ଏବଂ ବ୍ରାଉନ୍ଫିଲ୍ଡ ଜାହାଜ ନିର୍ମାଣ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଚାରିସ୍ତରୀୟ ପଦ୍ଧତି ପ୍ରଚଳନ କରୁଛି। ସେ କହିଛନ୍ତି, ଏହା ବୈଷୟିକ କ୍ଷମତା ଏବଂ ଦକ୍ଷତା ବୃଦ୍ଧି କରିବା ସହିତ ଏକ ଦୃଢ଼ ସାମୁଦ୍ରିକ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ଆଇନଗତ, ଟିକସ ଏବଂ ନୀତିଗତ ସଂସ୍କାରକୁ କାର୍ଯ୍ୟକାରୀ କରିବ। ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ପ୍ୟାକେଜ୍ ଅଧୀନରେ ଜାହାଜ ନିର୍ମାଣ ଆର୍ଥିକ ସହାୟତା ଯୋଜନାକୁ 2036 ମାର୍ଚ୍ଚ 31 ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଏହାର ମୋଟ କର୍ପସ 24,736 କୋଟି ଟଙ୍କା ହେବ ବୋଲି ସେ କହିଛନ୍ତି। ଏହି ଯୋଜନା ଭାରତରେ ଜାହାଜ ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି ଏବଂ ଏଥିରେ 4,000 କୋଟି ଟଙ୍କାରୁ ଅଧିକ ଆବଣ୍ଟନ ସହିତ ଏକ ଜାହାଜ ଭାଙ୍ଗିବା କ୍ରେଡିଟ୍ ନୋଟ୍ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ସେ କହିଛନ୍ତି, ସମସ୍ତ ପଦକ୍ଷେପର କାର୍ଯ୍ୟାନ୍ୱୟନ ତଦାରଖ କରିବା ପାଇଁ ଏକ ଜାତୀୟ ନିର୍ମାଣ ମିଶନ ମଧ୍ୟ ପ୍ରତିଷ୍ଠା କରାଯିବ।
शिपिंग एंड मैरिटाइम सेक्टर भारत के लिए एक स्ट्रैटेजिक सेक्टर है। तो आज करीब 70,000 करोड़ रुपीस का पैकेज अप्रूव हुआ है, टू बी प्रिसाइज 69,725 करोड़ रुपीस। इट्स अ 10-year प्रोग्राम। इस प्रोग्राम के इम्पोर्टेंस हम सब जानते हैं। शिप बिल्डिंग इज द मदर ऑफ हेवी इंजीनियरिंग। अगर एक व्यक्ति शिप बिल्डिंग में काम करता है, 5 more persons गेट एम्प्लॉयमेंट बिकॉज ऑफ दैट 1 person हु इज वर्किंग इन द शिप बिल्डिंग इंडस्ट्री। दैट इज द एम्प्लॉयमेंट मल्टीप्लायर फैक्टर।
केंद्र सरकार प्रतिरक्षा मुख्य जनरल अनिल ଚୌହାନଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ମଇ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସୂଚନା ଅନୁଯାୟୀ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟି ଜେନେରାଲ ଚୌହାନଙ୍କ କାର୍ଯ୍ୟକାଳ ବୃଦ୍ଧି ସମ୍ପର୍କିତ ପ୍ରସ୍ତାବକୁ ଗତକାଲି ଅନୁଷ୍ଠିତ ବୈଠକରେ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେ ଆସନ୍ତା ବର୍ଷ ମଇ ମାସ 30 କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଉଭୟ ପ୍ରତିରକ୍ଷା ମୁଖ୍ୟ ଓ ପ୍ରତିରକ୍ଷା ବ୍ୟାପାର ବିଭାଗର ସଚିବ ଭାବେ କାର୍ଯ୍ୟ କରିବେ। ଉଭୟ ପ୍ରତିରକ୍ଷା ମୁଖ୍ୟ ଓ ପ୍ରତିରକ୍ଷା ବିଭାଗ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଛି। ଜେନେରାଲ ଚୌହାନଙ୍କୁ 2022 ସେପ୍ଟେମ୍ବର 28 ପ୍ରତିରକ୍ଷା ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା। ପୂର୍ବରୁ ସେନାରୁ ଅବସର ପରେ ଜେନେରାଲ ଚୌହାନ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ। ଦେଶର ବାୟୁସେନା, ନୌସେନା ଏବଂ ସ୍ଥଳସେନାକୁ ନେଇ ଏକୀକୃତ କମାଣ୍ଡ ଭାବେ ପରିଚାଳନା କରିବା ଉଦ୍ଦେଶ୍ୟରେ ପ୍ରତିରକ୍ଷା ମୁଖ୍ୟ ପଦବୀ ସୃଷ୍ଟି କରାଯାଇଥିଲା। କେନ୍ଦ୍ର କ୍ୟାବିନେଟ୍ 10,91,000 ରେଳ କର୍ମଚାରୀଙ୍କୁ 1,865 କୋଟି ଟଙ୍କାରୁ ଅଧିକ 78 ଦିନର ଉତ୍ପାଦକତା ଭିତ୍ତିକ ବୋନସ ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି। ପ୍ରତିବର୍ଷ ଦୁର୍ଗାପୂଜା ଏବଂ ଦଶହରା ଛୁଟି ପୂର୍ବରୁ ଯୋଗ୍ୟ ରେଳ କର୍ମଚାରୀଙ୍କୁ ଏହି ବୋନସ ପ୍ରଦାନ କରାଯାଇଥାଏ। ରେଳ କର୍ମଚାରୀଙ୍କୁ ରେଳବାଇର କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ସହ ପ୍ରେରଣା ଦେବା ପାଇଁ ବୋନସ ଏକ ପ୍ରୋତ୍ସାହନ ଭାବେ କାର୍ଯ୍ୟ କରିଥାଏ। ଗତବର୍ଷ 11,72,240 ଜଣ କର୍ମଚାରୀଙ୍କ ପାଇଁ 2,029 କୋଟି ଟଙ୍କାର ବୋନସ ମଞ୍ଜୁର କରାଯାଇଥିଲା। ସୂଚନାଯୋଗ୍ୟ, ଭାରତୀୟ ରେଳ 2024-25 ଆର୍ଥିକ ବର୍ଷରେ 1,614 ନିୟୁତ ଟନ୍ ମାଲ ପରିବହନ ଏବଂ 7.3 ବିଲିୟନ୍ ଯାତ୍ରୀ ପରିବହନ କରି ରେକର୍ଡ ସୃଷ୍ଟି କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା ମୋଦି ସରକାରଙ୍କ ପ୍ରତିରକ୍ଷା ଉତ୍କର୍ଷତା ପାଇଁ କିଭଳି ଭାରତର ପ୍ରତିରକ୍ଷା ନବସୃଜନ ଆଜି ବିଶ୍ୱସ୍ତରୀୟ ହୋଇପାରିଛି ଏବଂ ଭାରତ ଆମଦାନୀ ବଦଳରେ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ରପ୍ତାନୀକାରୀ ଦେଶ ଭାବେ ପରିଗଣିତ ହୋଇଛି। ନରେନ୍ଦ୍ର ମୋଦି ସରକାର ଗତ 11 ବର୍ଷ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ନବସୃଜନ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି। ପ୍ରତିରକ୍ଷା ଉତ୍କର୍ଷତା ପାଇଁ 2018 ଆରମ୍ଭ କରାଯାଇଥିବା ଆଇଡେକ୍ସ ଉଦ୍ୟମ ଦେଶରେ ପ୍ରତିରକ୍ଷା କ୍ଷେତ୍ରରେ ଏକ ଇକୋସିଷ୍ଟମ ସୃଷ୍ଟି କରିବା ସହିତ ନବସୃଜନକୁ ପ୍ରୋତ୍ସାହିତ କରିଛି। ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ବିକାଶକୁ ଉତ୍ସାହିତ କରିବା ଲାଗି ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଶିଳ୍ପ, ଷ୍ଟାର୍ଟଅପ୍ଗୁଡ଼ିକୁ ସରକାର ସୁଯୋଗ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ମହାବଳୀପୁରମରେ ପ୍ରତିରକ୍ଷା ସମ୍ମିଳନୀ ଉଦ୍ଘାଟନ କରି ଏବଂ ଆଇଡେକ୍ସ ମାଧ୍ୟମରେ ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି।
ଲକ୍ଷ୍ୟ ତକ ପହଞ୍ଚେଇ କେ ଲିଏ ଜୈସେ ହି ହମ୍ ପହଲା କଦମ ଉଠାତେ ହୈଁ ରାସ୍ତେ ଅପନେ ଆପ ବନତେ ଚଲେ ଜାତେ ହୈଁ। ଭାରତ ମେ ଡିଫେନ୍ସ ମ୍ୟାନୁଫ୍ୟାକ୍ଚରିଂ ଇକୋସିଷ୍ଟମ ନଇ ଉଚାଇୟାଁ ଛୁ ରହା ହୈ। 10 ସାଲ ପହଲେ ଅଗର ହମନେ ଠୋସ କଦମ ନହିଁ ଉଠାଏ ହୋତେ ତୋ ଆଜ ଇସ ମଞ୍ଜିଲ ପର ପହଞ୍ଚନା ଅସମ୍ଭବ ହି ଥା। ତବ ତୋ କୋଇ କଳ୍ପନା ବି ନହିଁ କର ପାତା ଥା କି ଭାରତ ମେ ଇତନେ ବଡେ ପୈମାନେ ପର ଡିଫେନ୍ସ ମ୍ୟାନୁଫ୍ୟାକ୍ଚରିଂ ହୋ ସକ୍ତି।
ପ୍ରତିରକ୍ଷା କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ବୃଦ୍ଧି ନିମନ୍ତେ ସରକାର 1,50,000,000 ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପ୍ରଦାନ କରିବା ସହ ଏମ୍ଏସ୍ଏମ୍ଇ, ଷ୍ଟାର୍ଟଅପ୍ ଏବଂ ଗବେଷଣା ବିକାଶ ପ୍ରତିଷ୍ଠାନଗୁଡ଼ିକୁ ଏ କ୍ଷେତ୍ରରେ ସମର୍ଥନ କରିଛନ୍ତି। ପ୍ରତିରକ୍ଷା ବିଭାଗ ଆଇଡେକ୍ସ ସମର୍ଥିତ ଷ୍ଟାର୍ଟଅପ୍ ଏବଂ ଏମ୍ଏସ୍ଏମ୍ଇ ଠାରୁ 2,400 କୋଟିରୁ ଅଧିକ ଟଙ୍କାର 43 ପ୍ରତିରକ୍ଷା ସାମଗ୍ରୀ କ୍ରୟ କରିଛି। ପ୍ରାୟ 619 ଷ୍ଟାର୍ଟଅପ୍ ଏବଂ ଏମ୍ଏସ୍ଏମ୍ଇ ସହିତ 430 ଆଇଡେକ୍ସ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଗତ କିଛି ବର୍ଷ ମଧ୍ୟରେ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଏକ ଦୃଢ଼ ବ୍ୟବସ୍ଥା ସୃଷ୍ଟି କରିବା ଲାଗି କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତରେ ପ୍ରତିରକ୍ଷାକୁ ଆତ୍ମନିର୍ଭରଶୀଳ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି। ଦେଶରେ ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର କେବଳ ସାମଗ୍ରୀ ଓ ସେବାଗୁଡ଼ିକର ଦର ହ୍ରାସ କରିନାହିଁ ବରଂ ପରୋକ୍ଷ ଟିକସ ବ୍ୟବସ୍ଥାକୁ ସରଳୀକରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ସାବ୍ୟସ୍ତ ହୋଇଛି। ଚଳିତ ମାସ 22 ତାରିଖରୁ ଦେଶର ଲୋକମାନେ ଜିଏସ୍ଟି ସଂସ୍କାରର ଲାଭ ପାଇବା ଆରମ୍ଭ କରିଛନ୍ତି। ପୂର୍ବର 4 ଥାକିଆ ଜିଏସ୍ଟି ବଦଳରେ 5% ଏବଂ 18%ର 2 ଜିଏସ୍ଟି ସ୍ତର ଅନେକଗୁଡ଼ିଏ ସେବା ଓ ସାମଗ୍ରୀ ଉପରେ ଟିକସ ହ୍ରାସ କରିଛି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଅଧୀନରେ ସରକାର ଟ୍ରିଟମେଣ୍ଟ ପ୍ଲାଣ୍ଟଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଉଥିବା ସେବା ଉପରେ ଜିଏସ୍ଟିକୁ 12%ରୁ 5%କୁ ହ୍ରାସ କରିଛନ୍ତି। ଟ୍ରିଟମେଣ୍ଟ ପ୍ଲାଣ୍ଟ ଉପରେ ଟିକସ ହ୍ରାସ କରିବା ଦ୍ୱାରା ଶିଳ୍ପଗୁଡ଼ିକ ବର୍ଜ୍ୟବସ୍ତୁକୁ ସଠିକ୍ ଭାବେ ନଷ୍ଟ କରିବା ସହ ପ୍ରଦୂଷଣମୁକ୍ତ ପରିବେଶ ସୃଷ୍ଟି କରିବା ଏବଂ ଶିଳ୍ପ କ୍ଷେତ୍ରରେ ସ୍ଥାୟୀ ବିକାଶକୁ ସମର୍ଥନ କରିବାକୁ ଆଗଭର ହେବେ। ଜିଏସ୍ଟି ହାର ହ୍ରାସ ଆବର୍ଜନା ପୃଥକୀକରଣ, ପ୍ଲାଣ୍ଟ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଭଳି କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରିବ। ଅନ୍ୟପକ୍ଷରେ ଜୈବିକ ଉପାୟରେ ନଷ୍ଟ କରାଯାଇପାରୁଥିବା ବ୍ୟାଗ୍ ଉପରେ ଜିଏସ୍ଟି ହାର 18%ରୁ 5%କୁ ହ୍ରାସ କରାଯାଇଥିବାରୁ ଆଗାମୀ ଦିନରେ ଏକକ ପ୍ଲାଷ୍ଟିକ୍ର ବ୍ୟବହାର ମଧ୍ୟ ହ୍ରାସ ପାଇବ। ଅନ୍ୟପକ୍ଷରେ ଚାଷୀମାନଙ୍କୁ ସମର୍ଥନ କରିବା ଓ ସୌର ପମ୍ପଗୁଡ଼ିକୁ ଅଧିକ ସୁଲଭ କରିବା ଉଦ୍ଦେଶ୍ୟରେ ଜିଏସ୍ଟି ପରିଷଦ ସୌର ଏବଂ ବାୟୁଚାଳିତ ଉପକରଣ ଉପରେ ଜିଏସ୍ଟି ହାର 12%ରୁ 5%କୁ ହ୍ରାସ କରିଛନ୍ତି। ଏଥିଲାଗି ସୌର କୁକର, ସୌରଶକ୍ତି ଜେନେରେଟର, ୱିଣ୍ଡ ମିଲ୍ ଏବଂ ପବନଚାଳିତ ବିଦ୍ୟୁତ୍ ଜେନେରେଟର ସମେତ ଉପକରଣଗୁଡ଼ିକ ଉପରେ କେବଳ 5% ଜିଏସ୍ଟି ଲାଗୁ କରାଯାଇଛି। ଏସିଆକପ୍ T20 କ୍ରିକେଟ୍ରେ ଗତକାଲି ସୁପର 4 ପର୍ଯ୍ୟାୟରେ ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ 41 ରନ୍ରେ ବାଂଲାଦେଶକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଫାଇନାଲ୍ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭରରେ 6 ବିନିମୟରେ 168 ରନ୍ ସଂଗ୍ରହ କରିଥିଲା। ଅଭିଷେକ ଶର୍ମା 37 ବଲ୍ରେ 75 ରନ୍ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା 38 ରନ୍ କରିଥିଲେ। ଏହାର ଜବାବରେ ବାଂଲାଦେଶ 19 ଓଭର 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 127 ରନ୍ ସ୍କୋର କରିଥିଲା। ଆଜି ଅନ୍ୟ ଏକ ସୁପର 4 ପର୍ଯ୍ୟାୟ ମ୍ୟାଚ୍ରେ ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 8:00 ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍ରେ ଯେଉଁ ଦଳ ବିଜୟ ହାସଲ କରିବ ସେହି ଦଳ ଭାରତ ସହ ଫାଇନାଲ୍ ମ୍ୟାଚ୍ ଖେଳିବ। ମୁଖ୍ୟ ସମ୍ବାଦ ପୁଣିଥରେ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଜି ବିଶ୍ୱ ଖାଦ୍ୟମେଳା 2025କୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ ସରକାର। ରେଳ କର୍ମଚାରୀଙ୍କୁ ମିଳିବ 78 ଦିନର ଉତ୍ପାଦକତା ଭିତ୍ତିକ ବୋନସ। କେନ୍ଦ୍ର ସରକାରଙ୍କ ପଦକ୍ଷେପ ଯୋଗୁଁ ଆମଦାନୀ ପରିବର୍ତ୍ତେ ପ୍ରତିରକ୍ଷା ରପ୍ତାନୀ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି ଭାରତ ଏବଂ ଏସିଆ କପ୍ T20 କ୍ରିକେଟ୍ରେ 41 ରନ୍ରେ ବାଂଲାଦେଶକୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କଲା ଭାରତ। ସମ୍ବାଦ ଶେଷ ହେଲା।